ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 7 ଏପ୍ରିଲ 2025। ମଧୁର ସନ୍ତାନ ମାନେ, ସବୁଠାରୁ ଭଲ ଦୈବୀ ଗୁଣ ହେଲା ଶାନ୍ତ ରହିବ, ଅଧିକ କଥାବାର୍ତ୍ତା ନ କରିବ, ମିଠା କଥା କହିବ। ତୁମେ ପିଲାମାନେ ଏବେ ବ୍ୟକ୍ତରୁ ଅବ୍ୟକ୍ତ ଏବଂ ଅବ୍ୟକ୍ତରୁ ନିର୍ବାଣ ଅବସ୍ଥାକୁ ଯାଉଛ, ସେଥିପାଇଁ ଅଧିକ କଥାବାର୍ତ୍ତା କର ନାହିଁ। ପ୍ରଶ୍ନ, କେଉଁ ମୁଖ୍ୟ ଧାରଣାର ଆଧାରରେ ସମସ୍ତ ଦୈବୀ ଗୁଣ ସ୍ୱତଃ ଆସିଯିବ? ଉତ୍ତର, ମୁଖ୍ୟ ହେଉଛି ପବିତ୍ରତାର ଧାରଣା। ଦେବତାମାନେ ପବିତ୍ର, ସେଥିପାଇଁ ସେମାନଙ୍କ ଭିତରେ ଦୈବୀ ଗୁଣ ରହିଛି। ଏହି ଦୁନିଆରେ କାହା ଭିତରେ ବି ଦୈବୀ ଗୁଣ ରହିପାରିବ ନାହିଁ। ରାବଣ ରାଜ୍ୟରେ ଦୈବୀ ଗୁଣ କେଉଁଠାରୁ ଆସିବ? ତୁମେ ରାଜକୀୟ ସନ୍ତାନମାନେ ଏବେ ଦୈବୀ ଗୁଣ ଧାରଣ କରୁଛ। ଗୀତା, ଭୋଲେନାଥ ସେ ନିରାଲା ଓମ୍ ଶାନ୍ତି। ଏବେ ପିଲାମାନେ ଜାଣୁଛନ୍ତି ଯେ ବିଗିଡି ଯାଇଥିବା ଦୁନିଆକୁ ସଜାଡିଲା ବାଲା କେବଳ ଜଣେ ହିଁ ଅଟନ୍ତି। ଭକ୍ତି ମାର୍ଗରେ ଅନେକଙ୍କ ପାଖକୁ ଯାଇଥାନ୍ତି, କେତେ ପ୍ରକାରର ତୀର୍ଥଯାତ୍ରାଦି କରିଥାନ୍ତି, କିନ୍ତୁ ସଦ୍ଗତିଦାତା, ପଥ ପ୍ରଦର୍ଶକ, ମୁକ୍ତିଦାତା ଭୁଲକୁ ଠିକ କରିବା ବାଲା, ପତିତ ମାନଙ୍କୁ ପାବନ କରିଲା ବାଲା କେବଳ ଜଣେ ହିଁ ଅଟନ୍ତି। ଏବେ ଗାୟନ ରହିଛି, କିନ୍ତୁ ଅନେକ ମନୁଷ୍ୟ, ଅନେକ ଧର୍ମ, ମଠ, ପନ୍ଥ, ଶାସ୍ତ୍ର ରହିଥିବା କାରଣରୁ ଅନେକ ରାସ୍ତା ଖୋଜୁଛନ୍ତି, ସୁଖ ଏବଂ ଶାନ୍ତି ନିମନ୍ତେ ସତସଙ୍ଗକୁ ଯାଇଥାନ୍ତି ନା? ଯେଉଁମାନେ ଯାଉନାହାନ୍ତି ସେମାନେ ବିକାରର ନିଶାରେ ମସ୍ତ ରହୁଛନ୍ତି। ଏ କଥା ମଧ୍ୟ ତୁମେମାନେ ଜାଣୁଛ ଯେ ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ। ମନୁଷ୍ୟ ଏକଥା ଜାଣିନାହାନ୍ତି ଯେ ସତ୍ୟଯୁଗ କେବେ ହୋଇଥାଏ, ଏବେ କଣ ଚାଲିଛି, ଏ କଥା ତ କୌଣସି ଛୋଟ ପିଲା ମଧ୍ୟ ବୁଝିପାରିବ। ନୂଆ ଦୁନିଆରେ ସୁଖ, ପୁରୁଣା ଦୁନିଆରେ ନିଶ୍ଚୟ ଦୁଃଖ ହିଁ ରହିବ। ଏହି ପୁରୁଣା ଦୁନିଆରେ ଅନେକ ମନୁଷ୍ୟ ଓ ଅନେକ ଧର୍ମ ରହିଛି, ଏ କଥା ତୁମେ କାହାକୁ ହେଲେ ବି ବୁଝାଇ ପାରିବ। ଏହା ହେଲା କଳିଯୁଗ, ସତ୍ୟଯୁଗ ଅତୀତ ହୋଇଯାଇଛି, ସେଠାରେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଆଉ କୌଣସି ଧର୍ମ ନଥିଲା। ବାବା ତ ବହୁତ ଥର ବୁଝାଇଛନ୍ତି ଏବଂ ଏବେ ମଧ୍ୟ ବୁଝାଉଛନ୍ତି। ଯେଉଁମାନେ ଆସୁଛନ୍ତି ତାଙ୍କୁ ନୂଆ ଏବଂ ପୁରୁଣା ଦୁନିଆର ଫରକ ବତାଇବା ଉଚିତ। ଭଲେ କେହି କିଛି ବି କୁହନ୍ତୁ, କେହି 10,000 ବର୍ଷ, କେହି 30,000 ବର୍ଷ ଆୟୁଷ ବୋଲି କହୁଛନ୍ତି, ଅନେକ ମତ ରହିଛି ନା? ଏବେ ସେମାନଙ୍କ ପାଖରେ ତ ଶାସ୍ତ୍ରର ମତ ରହିଛି, ଅନେକ ଶାସ୍ତ୍ର, ଅନେକ ମତ, ମନୁଷ୍ୟମାନଙ୍କର ମତ ଅଟେ ନା? ମନୁଷ୍ୟମାନେ ହିଁ ତ ଶାସ୍ତ୍ର ଲେଖିଛନ୍ତି ନା? ଦେବତାମାନେ କୌଣସି ଶାସ୍ତ୍ର ଲେଖି ନାହାନ୍ତି। ସତ୍ୟ ଯୁଗରେ ଦେବୀ ଦେବତା ଧର୍ମ ହେବ, ସେମାନଙ୍କୁ ମନୁଷ୍ୟ ବି କୁହାଯାଇ ପାରିବ ନାହିଁ। ତେଣୁ ଯେବେ କୌଣସି ମିତ୍ର ସମ୍ବନ୍ଧୀ ଆଦି ମିଶୁଛନ୍ତି, ତାଙ୍କୁ ବସି ଏହି ଜ୍ଞାନ ଶୁଣାଇବା ଉଚିତ। ଏସବୁ ହେଲା ବିଚାର କରିବାର କଥା। ନୂଆ ଦୁନିଆରେ କେତେ କମ୍ ମନୁଷ୍ୟ ରହିବେ, ପୁରୁଣା ଦୁନିଆରେ କେତେ ବୃଦ୍ଧି ହୋଇଚାଲିଛି। ସତ୍ୟ ଯୁଗରେ ଏକମାତ୍ର ଦେବତା ଧର୍ମ ଥିଲା, ମନୁଷ୍ୟମାନେ ମଧ୍ୟ ଅଳ୍ପ ଥିଲେ, ଦେବତାମାନଙ୍କ ପାଖରେ ହିଁ ଦୈବୀ ଗୁଣ ରହିଥାଏ, ମନୁଷ୍ୟମାନଙ୍କ ପାଖରେ ସେ ଗୁଣ ନଥାଏ। ସେଥିପାଇଁ ମନୁଷ୍ୟମାନେ ଯାଇ ଦେବତାମାନଙ୍କ ଆଗରେ ନମସ୍କାର କରିଥାନ୍ତି ନା, ଦେବତାମାନଙ୍କର ମହିମା ଗାୟନ କରିଥାନ୍ତି। ଜାଣୁଛନ୍ତି ସେମାନେ ସ୍ୱର୍ଗବାସୀ, ଆମେ ନର୍କବାସୀ, କଳିଯୁଗବାସୀ ଅଟୁ। ମନୁଷ୍ୟମାନଙ୍କ ପାଖରେ ଦୈବୀ ଗୁଣ ରହିପାରିବ ନାହିଁ। କେତେକ କୁହନ୍ତି ଅମକ ପାଖରେ ବହୁତ ଭଲ ଦୈବୀ ଗୁଣ ରହିଛି, ତାଙ୍କ କୁହନା ଦୈବୀ ଗୁଣ କେବଳ ଦେବତାମାନଙ୍କ ପାଖରେ ରହିଥାଏ, କାରଣ ସେମାନେ ପବିତ୍ର ଅଟନ୍ତି। ଏଠାରେ ପବିତ୍ର ହୋଇ ନ ପାରିବା କାରଣରୁ କାହାଠାରେ ବି ଦୈବୀ ଗୁଣ ରହିପାରିବ ନାହିଁ, କାରଣ ଏହା ଅସୁରୀ ରାଜ୍ୟ ଅଟେ ନା? ନୂଆ ବୃକ୍ଷରେ ଦୈବୀ ଗୁଣଧାରୀ ଦେବତାମାନେ ରହିଥାନ୍ତି, ପୁଣି ବୃକ୍ଷ ପୁରୁଣା ହୋଇଯାଇଥାଏ। ରାବଣ ରାଜ୍ୟରେ ଦୈବୀ ଗୁଣଧାରୀ ରହିପାରିବେ ନାହିଁ। ସତ୍ୟ ଯୁଗରେ ଆଦି ସନାତନ ଦେବୀ ଦେବତାମାନଙ୍କର ପ୍ରବୃତ୍ତି ମାର୍ଗ ଥିଲା, ପ୍ରବୃତ୍ତି ମାର୍ଗୀମାନଙ୍କର ହିଁ ମହିମାର ଗାୟନ କରାଯାଇଥାଏ, ସତ୍ୟଯୁଗରେ ଆମେ ପବିତ୍ର ଦେବୀ ଦେବତା ଥିଲୁ, ସେଠାରେ ସନ୍ନ୍ୟାସ ମାର୍ଗ ନଥିଲା। କେତେ ପଏଣ୍ଟସ୍ ମିଳୁଛି, କିନ୍ତୁ ସବୁ ପଏଣ୍ଟସ୍ କାହାରି ବୁଦ୍ଧିରେ ରହିପାରିବ ନାହିଁ। ପଏଣ୍ଟସ୍ ଭୁଲି ଯାଉଥିବାରୁ ଫିଲ୍ ହୋଇଯାଉଛନ୍ତି, ଦୈବୀ ଗୁଣ ଧାରଣ କରିପାରୁନାହାନ୍ତି। ଗୋଟିଏ ଦୈବୀ ଗୁଣ ବହୁତ ଭଲ, ତାହେଲା କାହା ସହିତ ଅଧିକ କଥାବାର୍ତ୍ତା ନ କରିବା, ମିଠା କହିବା ବହୁତ କମ କହିବା ଦରକାର। କାହିଁକି ନା ତୁମ ସନ୍ତାନ ମାନଙ୍କୁ ଟକି ଅର୍ଥାତ୍ ସାକାର ଲୋକରୁ ସୂକ୍ଷ୍ମ ଲୋକ, ସୂକ୍ଷ୍ମ ଲୋକରୁ ବ୍ରହ୍ମ ଲୋକକୁ ଯିବାକୁ ହେବ। ତେଣୁ ବହୁତ କମ କଥା ହେବା ଉଚିତ। ଯିଏ ବହୁତ ଅଳ୍ପ ଧୀରେ ଧୀରେ କଥା କହିଥାନ୍ତି, ବୁଝାଯାଏ ଯେ ଇଏ ରୟାଲ ଅର୍ଥାତ୍ ରାଜକୀୟ ପରିବାରର ଅଟନ୍ତି। ତୁମମାନଙ୍କ ମୁଖରୁ ସର୍ବଦା ରତ୍ନ ବାହାରିବା ଉଚିତ। ସନ୍ନ୍ୟାସୀ ଅଥବା ଯିଏ କେହି ବି ହୋଇଥାନ୍ତୁ, ତାଙ୍କୁ ନୂଆ ଏବଂ ପୁରୁଣା ଦୁନିଆର ପ୍ରଭେଦ ବତାଇବା ଉଚିତ। ସତ୍ୟ ଯୁଗରେ ଦୈବୀ ଗୁଣଧାରୀ ଦେବତାମାନେ ଥିଲେ, ସେଠାରେ ମଧ୍ୟ ପ୍ରକୃତି ମାର୍ଗ ଥିଲା। ସନ୍ନ୍ୟାସୀମାନଙ୍କର ଧର୍ମ ହିଁ ଅଲଗା। ଏ କଥା ତ ଜାଣିଛ ଯେ ନୂଆ ସୃଷ୍ଟି ସତ୍ୟ ପ୍ରଧାନ ହୋଇଥାଏ, ଏବେ ତମ ପ୍ରଧାନ ହୋଇଯାଇଛି। ଆତ୍ମା ତମ ପ୍ରଧାନ ହୋଇଗଲେ ଶରୀର ମଧ୍ୟ ତମ ପ୍ରଧାନ ମିଳିଥାଏ। ବର୍ତ୍ତମାନ ଏହା ହେଉଛି ପତିତ ଦୁନିଆ, ଏଠାରେ ସମସ୍ତଙ୍କୁ ପତିତ ହିଁ କୁହାଯିବ। ତା ହେଉଛି ପବିତ୍ର ସତ୍ୟ ପ୍ରଧାନ ଦୁନିଆ। ସେହି ନୂଆ ଦୁନିଆ ଏବେ ପୁରୁଣା ହୋଇଯାଇଛି। ବର୍ତ୍ତମାନ ସମସ୍ତ ମନୁଷ୍ୟ ଆତ୍ମାମାନେ ନାସ୍ତିକ ହୋଇଯାଇଛନ୍ତି, ସେଥିପାଇଁ ଗଣ୍ଡଗୋଳ ହେଉଛି। ସେ ବାବାଙ୍କୁ ନ ଜାଣିବା କାରଣରୁ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରୁଛନ୍ତି। ରଚୟିତା ଏବଂ ରଚନାକୁ ଜାଣିବା ବାଲାଙ୍କୁ ହିଁ ଆସ୍ତିକ କୁହାଯାଇଥାଏ। ସନ୍ନ୍ୟାସ ଧର୍ମବାଲା ତ ନୂଆ ଦୁନିଆକୁ ଜାଣି ନାହାନ୍ତି, ତେଣୁ ସେମାନେ ସେଠାକୁ ଆସିପାରିବେ ନାହିଁ। ବାବା ବୁଝାଉଛନ୍ତି, ଏବେ ସମସ୍ତ ଆତ୍ମାମାନେ ତମ ପ୍ରଧାନ ହୋଇଯାଇଛନ୍ତି, ପୁଣି ସମସ୍ତ ଆତ୍ମାମାନଙ୍କୁ ସତ୍ୟ ପ୍ରଧାନ କିଏ କରିବେ? ତାହା ତ କେବଳ ବାପା ହିଁ କରିପାରିବେ। ସତ୍ୟ ପ୍ରଧାନ ଦୁନିଆରେ ଖୁବ୍ କମ୍ ମନୁଷ୍ୟ ରହିବେ, ବାକି ସମସ୍ତେ ମୁକ୍ତିଧାମରେ ରହିବେ। ବ୍ରହ୍ମ ତତ୍ତ୍ୱରେ ଆମେ ଆତ୍ମାମାନେ ନିବାସ କରିଥାଉ, ଯାହାକୁ ବ୍ରହ୍ମାଣ୍ଡ କୁହାଯାଉଛି। ଆତ୍ମା ତ ଅବିନାଶୀ, ଏହି ଅବିନାଶୀ ନାଟକରେ ସବୁ ଆତ୍ମାମାନଙ୍କର ପାଠ ରହିଛି। ନାଟକ କେବେ ଆରମ୍ଭ ହେଲା ଏ କଥା କେବେ କେହି କହିପାରିବେ ନାହିଁ। ଏହା ଅନାଦି ଡ୍ରାମା ଅଟେ ନା? ବାପାଙ୍କୁ କେବଳ ଏହି ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ଆସିବାକୁ ପଡ଼ିଥାଏ। ଏପରି ନୁହେଁ ଯେ ବାପା ନୂଆ ସୃଷ୍ଟି ରଚନା କରୁଛନ୍ତି। ଯେତେବେଳେ ପତିତ ହୋଇଯାଉଛନ୍ତି ସେତେବେଳେ ଡାକୁଛନ୍ତି, ସତ୍ୟଯୁଗରେ କେହି ଡାକିବେ ନାହିଁ। ତା ହେଉଛି ପବିତ୍ର ଦୁନିଆ। ରାବଣ ପତିତ କରୁଛି, ପୁଣି ପରମପିତା ପରମାତ୍ମା ଆସି ପାବନ କରୁଛନ୍ତି। ତେବେ ଅଧା ଅଧା ନିଶ୍ଚୟ କୁହାଯିବ, ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତି ଅଧା ଅଧା ଅଟେ। ଜ୍ଞାନ ଦ୍ୱାରା ଦିନ ହୋଇଥାଏ, ସେଠାରେ ଅଜ୍ଞାନତା ନଥାଏ। ଭକ୍ତି ମାର୍ଗକୁ ଅନ୍ଧକାର ମାର୍ଗ ବୋଲି କୁହାଯାଉଛି। ସେହି ଦେବତାମାନେ ହିଁ ପୁନର୍ଜନ୍ମ ନେଇ ନେଇ ପୁଣି ଅନ୍ଧକାରକୁ ଆସୁଛନ୍ତି, ସେଥିପାଇଁ ଏହି ସିଡି ଚିତ୍ରରେ ଦେଖାଯାଇଛି। ମନୁଷ୍ୟ କିପରି ସତ୍ତ୍ୱ ରଜ ତମ ଅବସ୍ଥାକୁ ଆସିଥାଏ, ବର୍ତ୍ତମାନ ଏହି ଦୁନିଆରେ ସମସ୍ତଙ୍କର ଚିହ୍ନଶୀର୍ଣ୍ଣ ଅବସ୍ଥା ହୋଇଯାଇଛି। ବାପା ପରିବର୍ତ୍ତନ କରିବା ପାଇଁ ଅର୍ଥାତ୍ ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ଆସୁଛନ୍ତି। ଦେବତାମାନେ ଥିବା ସମୟରେ ଆସୁରୀ ଗୁଣଧାରୀ ମନୁଷ୍ୟ ନଥିଲେ, ଏବେ ଆସୁରୀ ଗୁଣଧାରୀଙ୍କୁ ଦୈବୀ ଗୁଣଧାରୀ କିଏ କରିବେ? ଏବେ ଏହି ଦୁନିଆରେ ଅନେକ ଧର୍ମ, ଅନେକ ମନୁଷ୍ୟ ରହିଛନ୍ତି, ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରୁଛନ୍ତି। ସତ୍ୟ ଯୁଗରେ ଗୋଟିଏ ଧର୍ମ ଥିଲା, ତେଣୁ ଦୁଃଖର କୌଣସି କଥା ନଥିଲା। ଶାସ୍ତ୍ରରେ ବହୁତ ମନଗଢ଼ା କଥା ରହିଛି, ଯାହାକୁ ତୁମେମାନେ ଜନ୍ମ ଜନ୍ମାନ୍ତର ପଢି ପଢି ଆସିଛ। ବାପା କହୁଛନ୍ତି ଏସବୁ ଭକ୍ତି ମାର୍ଗର ଶାସ୍ତ୍ର, ତାହା ପଢିବା ଦ୍ୱାରା ତୁମେ ମୋତେ ପ୍ରାପ୍ତ କରିପାରିବ ନାହିଁ। ମୋତେ ତ ନିଜକୁ ଥରେ ମାତ୍ର ଆସି ସମସ୍ତଙ୍କର ସଦ୍ଗତି କରିବାକୁ ପଡିଥାଏ, ଏମିତି କେହି ଏ ଦୁନିଆର ଘରକୁ ଫେରି ଯାଇପାରିବେ ନାହିଁ। ବହୁତ ଧୈର୍ଯ୍ୟର ସହିତ ବୁଝାଇବା ଦରକାର ଯେମିତି କୌଣସି ହଙ୍ଗାମା ନ ହୋଇଯାଉ। ସେମାନଙ୍କର ତ ବହୁତ ଅହଙ୍କାର ରହିଥାଏ ନା। ସାଧୁ ସନ୍ତଙ୍କ ସହିତ ଫଲୋଅର୍ସ ଅନୁଗାମୀମାନେ ମଧ୍ୟ ରହିଥାନ୍ତି। ସେମାନେ ତୁରନ୍ତ କହିଦେବେ ଏହାଙ୍କୁ ମଧ୍ୟ ସେହି ବ୍ରହ୍ମା କୁମାରୀ ମାନଙ୍କର ଯାଦୁ ଲାଗିଯାଇଛି। ଚତୁର ମନୁଷ୍ୟ ହୋଇଥିଲେ କହିବେ ଏବେ ତ ଏହା ତ ବିଚାର କରିବାର କଥା। ମେଳା ପ୍ରଦର୍ଶନୀକୁ ଅନେକ ପ୍ରକାରର ମନୁଷ୍ୟ ଆସିଥାନ୍ତି ନା। ପ୍ରଦର୍ଶନୀ ଆଦିକୁ କେହି ବି ଆସିଲେ ତାଙ୍କୁ ବହୁତ ଧୈର୍ଯ୍ୟର ସହିତ ବୁଝାଇବା ଦରକାର, ଯେପରି ବାବା ଧୈର୍ଯ୍ୟର ସହିତ ଆମକୁ ବୁଝାଉଛନ୍ତି। ବହୁତ ଜୋରରେ ମଧ୍ୟ କଥା କହିବା ଉଚିତ ନୁହେଁ। ପ୍ରଦର୍ଶନୀରେ ତ ବହୁତ ଲୋକ ଏକାଠି ହୋଇଯାଇଥାନ୍ତି। ପୁଣି ସେମାନଙ୍କୁ କହିଦେବା ଦରକାର, ଆପଣମାନେ କିଛି ସମୟ ଦେଇ ଏକାନ୍ତରେ ଆସି ବୁଝିଲେ ଆପଣଙ୍କୁ ରଚୟିତା ଏବଂ ରଚନାର ରହସ୍ୟ ବୁଝାଇବୁ। ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନକୁ ରଚୟିତା ଶିବା ବା ହିଁ ବୁଝାଉଛନ୍ତି, ବାକି ସମସ୍ତେ ତ ନୀତିନୀତି ହିଁ କହୁଛନ୍ତି। କୌଣସି ମନୁଷ୍ୟ ସତ୍ୟ ଯୁଗକୁ ଯାଇପାରିବେ ନାହିଁ। ଏ ଜ୍ଞାନ ଦ୍ୱାରା ସମସ୍ତଙ୍କର ସଦ୍ଗତି ହୋଇଯିବ, ପୁଣି ସେଠାରେ ଏହି ଜ୍ଞାନର କୌଣସି ଆବଶ୍ୟକତା ରହିବ ନାହିଁ। ଏହି ଜ୍ଞାନ ବାପାଙ୍କ ବ୍ୟତୀତ କେହି ବୁଝାଇ ପାରିବେ ନାହିଁ। ବୁଝାଇବା ପାଇଁ କୌଣସି ବୟସ୍କ ହୋଇଥିଲେ ମନୁଷ୍ୟମାନେ ବୁଝିବେ, ଇଏ ଅନୁଭବୀ ଅଟନ୍ତି, ନିଶ୍ଚୟ ସତ୍ସଙ୍ଗ ଆଦି କରିଥିବେ। ଯଦି ଛୋଟ ପିଲା ବୁଝାଇବେ ତେବେ କହିବେ ଇଏ କଣ ଜାଣିଛନ୍ତି, ତେଣୁ ଏମାନଙ୍କ ଉପରେ ବୟସ୍କ ମାନଙ୍କର ପ୍ରଭାବ ପଡିପାରିବ। ବାବା ମଧ୍ୟ ଥରେ ମାତ୍ର ଆସି ଏହି ଜ୍ଞାନ ବୁଝାଉଛନ୍ତି, ତମ ପ୍ରଧାନରୁ ସତ ପ୍ରଧାନ କରୁଛନ୍ତି। ମାତା ମାନେ ବସି ତାଙ୍କୁ ବୁଝାଇଲେ ଖୁସି ହେବେ। ସେମାନଙ୍କୁ କୁହ ଜ୍ଞାନର ସାଗର ବାବା ଜ୍ଞାନର କଳସ ଆମ ମାତା ମାନଙ୍କୁ ଦେଇଛନ୍ତି, ଯାହାକି ଆମେ ପୁଣି ଅନ୍ୟମାନଙ୍କୁ ଦେଉଛୁ। ବହୁତ ନମ୍ରତାର ସହିତ କଥା କହିବା ଉଚିତ। ଶିବ ହିଁ ଜ୍ଞାନର ସାଗର ଅଟନ୍ତି, ଯିଏକି ଆମକୁ ଜ୍ଞାନ ଶୁଣାଉଛନ୍ତି, କହୁଛନ୍ତି ମୁଁ ତୁମ ମାତାମାନଙ୍କ ଦ୍ୱାରା ମୁକ୍ତି ଜୀବନ ମୁକ୍ତିର ଦ୍ୱାର ଗେଟ୍ ଖୋଲୁଛି, ଆଉ କେହି ଖୋଲିପାରିବେ ନାହିଁ। ଆମେ ଏବେ ପରମାତ୍ମାଙ୍କ ଦ୍ୱାରା ରାଜଯୋଗର ପାଠ ପଢୁଛୁ, ଆମକୁ କୌଣସି ମନୁଷ୍ୟ ପଢାଉ ନାହାନ୍ତି। ଜ୍ଞାନର ସାଗର ଏକମାତ୍ର ପରମପିତା ପରମାତ୍ମା ହିଁ ଅଟନ୍ତି। ତୁମେ ସବୁ ଭକ୍ତିର ସାଗର ଅଟ, ଭକ୍ତିର ଅଧିକାରୀ ଅଟ, ଏପରି ନୁହେଁ କି ଜ୍ଞାନର ଅଧିକାରୀ। ଜ୍ଞାନର ଅଥରିଟି କେବଳ ମୁଁ ଅଟେ, ମହିମା ମଧ୍ୟ ଜଣଙ୍କର କରିଥାନ୍ତି। ସେ ହିଁ ଉଚ୍ଚରୁ ଉଚ୍ଚ ଅଟନ୍ତି, ଆମେ ତାଙ୍କୁ ହିଁ ମାନୁଛୁ। ସେ ଆମକୁ ବ୍ରହ୍ମାଙ୍କ ଶରୀର ଦ୍ୱାରା ପାଠ ପଢାଉଛନ୍ତି, ସେଥିପାଇଁ ବ୍ରହ୍ମା କୁମାର କୁମାରୀ ମାନଙ୍କର ଗାୟନ ରହିଛି। ଏହିପରି ବହୁତ ମଧୁର ଭାବରେ ବସି ବୁଝାଅ, ଭଲେ ଯେତେ ବି ପଢିଥାନ୍ତୁ ଢେର ପ୍ରଶ୍ନ କରିଥାନ୍ତି, ପ୍ରଥମେ ପ୍ରଥମେ ତ ବାପାଙ୍କ ଉପରେ ହିଁ ସେମାନଙ୍କୁ ନିଶ୍ଚୟ କରାଇବାକୁ ହେବ। ପ୍ରଥମେ ତୁମକୁ ଏ କଥାକୁ ବୁଝ ଯେ ରଚୟିତା ବାପା ଅଟନ୍ତି ନା ନୁହେଁ। ସମସ୍ତଙ୍କର ରଚୟିତା ହେଉଛନ୍ତି ଏକମାତ୍ର ଶିବା ବା ଅଟନ୍ତି, ସେ ହିଁ ଜ୍ଞାନର ସାଗର ଅଟନ୍ତି, ପିତା ଶିକ୍ଷକ ସଦ୍ଗୁରୁ ମଧ୍ୟ ଅଟନ୍ତି। ପ୍ରଥମେ ଏହି ନିଶ୍ଚୟ ହେବା ଦରକାର ଯେ ରଚୟିତା ବାବା ହିଁ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି, ସେ ହିଁ ଆମକୁ ବୁଝାଉଛନ୍ତି, ତେଣୁ ସେ ନିଶ୍ଚୟ ଠିକ୍ ବୁଝାଇବେ ନା, ତେବେ କୌଣସି ପ୍ରଶ୍ନ ଉଠିପାରିବ ନାହିଁ। ବାପା ସଙ୍ଗମ ଯୁଗରେ ହିଁ ଆସୁଛନ୍ତି, କହୁଛନ୍ତି କେବଳ ମୋତି ମନେ ପକାଅ, ତେବେ ପାପ ଭସ୍ମ ହୋଇଯିବ। ମୋର କାମ ହିଁ ହେଉଛି ପତିତମାନଙ୍କୁ ପବିତ୍ର କରିବା, ବର୍ତ୍ତମାନ ହେଉଛି ତମ ପ୍ରଧାନ ଦୁନିଆ, ତେବେ ପତିତ ପାବନ ବାବାଙ୍କର ପରିଚୟ ବିନା କାହାକୁ ଜୀବନ ମୁକ୍ତି ମିଳିପାରିବ ନାହିଁ। ଏବେ ସମସ୍ତେ ଗଙ୍ଗା ସ୍ନାନ କରିବାକୁ ଯାଉଛନ୍ତି, ତେବେ ପତିତ ହେଲେ ନା, ମୁଁ ତ ଏକଥା କହୁନାହିଁ କି ଗଙ୍ଗା ସ୍ନାନ କର ନାହିଁ, ମୁଁ ତ କହୁଛି ମୋତେ ମନେ ପକାଅ, ମୁଁ ତୁମ ସମସ୍ତ ପ୍ରେମିକାଙ୍କର ପ୍ରେମିକ ଅଟେ। ସମସ୍ତେ ଏକମାତ୍ର ପ୍ରେମିକଙ୍କୁ ମନେ ପକାଉଛନ୍ତି, ରଚନାର କ୍ରିଏଟର ସ୍ରଷ୍ଟା ହେଉଛନ୍ତି ଏକମାତ୍ର ବାବା। ସେ କହୁଛନ୍ତି ଦେହି ଅଭିମାନୀ ହୋଇ ମୋତେ ମନେ ପକାଅ, ତେବେ ଏହି ଯୋଗ ଅଗ୍ନି ଦ୍ୱାରା ବିକର୍ମ ବିନାଶ ହୋଇଯିବ। ଏହି ଯୋଗ ବାବା ଏବେ ହିଁ ଶିଖାଉଛନ୍ତି, ଯେତେବେଳେ କି ପୁରୁଣା ଦୁନିଆର ପରିବର୍ତ୍ତନ ହେବାର ଅଛି। ଏବେ ବିନାଶ ସମ୍ମୁଖରେ ଉପସ୍ଥିତ, ଏବେ ଆମେ ଦେବତା ହେବାକୁ ଯାଉଛୁ। ବାବା କେତେ ସହଜ ଭାବରେ ବୁଝାଉଛନ୍ତି, ଯଦିଓ ବାବାଙ୍କ ସମ୍ମୁଖରେ ଶୁଣୁଛନ୍ତି କିନ୍ତୁ ସମସ୍ତେ ତ ଏକାଭଳି ଶୁଣୁନାହାନ୍ତି। ବୁଦ୍ଧି ଅନ୍ୟ ଅନ୍ୟ ଆଡ଼କୁ ଚାଲି ଯାଉଛି। ଭକ୍ତିରେ ମଧ୍ୟ ଏହିପରି ହୋଇଥାଏ, ସାରା ଦିନ ତ ଏମିତି ନଷ୍ଟ ହୋଇଯାଉଛି, ବାକି ଯେଉଁ ସମୟ ନିର୍ଦ୍ଧାର୍ଯ୍ୟ କରାଯାଇଛି ସେଥିରେ ମଧ୍ୟ ବୁଦ୍ଧି କୁଆଡେ କୁଆଡେ ଚାଲି ଯାଉଛି। ଏହିଭଳି ଅବସ୍ଥା ସମସ୍ତଙ୍କର ହେଉଥିବ, ମାୟା ଅଟେ ନା? କେହି କେହି ସନ୍ତାନ ବାପାଙ୍କ ସମ୍ମୁଖରେ ବସି ଧ୍ୟାନରେ ଚାଲି ଯାଇଥାନ୍ତି, ତେବେ ଏହା ମଧ୍ୟ ସମୟ ନଷ୍ଟ ହେଲା ନା? ରୋଜଗାର ତ ହେଲା ନାହିଁ। ବାବା ତ କହୁଛନ୍ତି ଯୋଗଯୁକ୍ତ ହୋଇ ରୁହ, ଯାହାଦ୍ୱାରା ବିକର୍ମ ବିନାଶ ହେବ। ଧ୍ୟାନରେ ଚାଲିଗଲେ ବୁଦ୍ଧିରେ ବାବାଙ୍କର ସ୍ମୃତି ରହିନଥାଏ, ଏସବୁ କଥାରେ ବହୁତ କ୍ଷତି ହୋଇଥାଏ। ତୁମେମାନେ ଆଖି ବନ୍ଦ କରି ମଧ୍ୟ ବସିବା ଅନୁଚିତ, ଯୋଗରେ ବସିବାକୁ ହେବ ନା? ଆଖି ଖୋଲା ରଖିବାରେ ଡରିବା ଉଚିତ ନୁହେଁ, ଆଖି ଯେପରି ଖୋଲା ରହୁ ବୁଦ୍ଧିରେ ଏକମାତ୍ର ପ୍ରେମିକଙ୍କର ହିଁ ସ୍ମୃତି ରହୁ, ଆଖି ବନ୍ଦ କରି ବସିବା ଏହା ନିୟମ ନୁହେଁ। ବାବା କହୁଛନ୍ତି ଯୋଗରେ ବସ, ଏପରି କହୁନାହାନ୍ତି ଯେ ଆଖି ବନ୍ଦ କର। ଆଖି ବନ୍ଦ କରି କାନ୍ଧ ତଳକୁ କରି ବସିଲେ ବାବା କିପରି ଦେଖିବେ? ଆଖି କେବେ ବନ୍ଦ କରିବା ଉଚିତ ନୁହେଁ। ଯଦି ଆଖି ବନ୍ଦ ହୋଇଯାଉଛି ତେବେ ଅନ୍ୟ କିଛି ରହସ୍ୟ ଅଛି, ଅନ୍ୟ କାହାକୁ ମନେ ପକାଉଥିବ। ବାବା କହୁଛନ୍ତି ଯଦି ଅନ୍ୟ କୌଣସି ମିତ୍ର ସମ୍ବନ୍ଧୀୟ ଆଦିଙ୍କୁ ମନେ ପକାଇବ ତେବେ ତୁମେ ବାବାଙ୍କର ସତ୍ୟ ପ୍ରେମିକା ହୋଇପାରିବ ନାହିଁ। ବାବାଙ୍କର ସଚ୍ଚା ପ୍ରେମିକା ହେଲେ ହିଁ ତୁମେମାନେ ଉଚ୍ଚ ପଦ ପାଇପାରିବ। ତେବେ ସମସ୍ତ ମେହନତ କେବଳ ବାବାଙ୍କୁ ମନେ ପକାଇବାରେ ହିଁ ରହିଛି। ଯେଉଁ ପିଲାମାନେ ଦେହ ଅଭିମାନରେ ଆସି ବାପାଙ୍କୁ ଭୁଲି ଯାଉଛନ୍ତି ସେମାନେ ପୁଣି ଧକ୍କା ଖାଉଛନ୍ତି, ତେଣୁ ବହୁତ ବହୁତ ମିଠା ହେବା ଦରକାର। ବାତାବରଣ ମଧ୍ୟ ବହୁତ ମିଠା ହେବା ଦରକାର, ଯେପରି କୌଣସି ଶବ୍ଦ ନ ହେଉ। ଯଦି କେହି ବି ଆସିବେ ତେବେ ଦେଖିବେ ଏମାନେ କେତେ ମିଠା କଥା କହୁଛନ୍ତି, ତେଣୁ ବହୁ ସାଇଲେନ୍ସ ରହିବା ଉଚିତ। କେବେ ହେଲେ ବି ଲଢେଇ ଝଗଡା କରିବା ଉଚିତ ନୁହେଁ, ନଚେତ ପିତା ଶିକ୍ଷକ ଗୁରୁ ତିନି ଜଣଙ୍କର ନିନ୍ଦା ହୋଇଯିବ। ଏଭଳି କରିଲେ ପୁଣି ପଦ ମଧ୍ୟ ବହୁତ କମ୍ ପାଇବ। ପିଲାମାନଙ୍କୁ ଏବେ ଜ୍ଞାନ ମିଳୁଛି, ବାପା କହୁଛନ୍ତି ମୁଁ ତୁମମାନଙ୍କୁ ପାଠ ପଢାଉଛି କେବଳ ଉଚ୍ଚ ପଦ ପାଇବା ପାଇଁ, ତୁମକୁ ପାଠ ପଢି ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ। ନିଜେ ମଧ୍ୟ ବୁଝିପାରିବେ, ଯଦି ଆମେ କାହାକୁ ଶୁଣାଉ ନାହୁଁ ତେବେ କଣ ଉଚ୍ଚ ପଦ ପାଇପାରିବୁ? ପ୍ରଜା ସୃଷ୍ଟି ନ କରିପାରିଲେ ପଦ କଣ ମିଳିବ? ଯୋଗ ଜ୍ଞାନ ନ ଥିଲେ ନିଶ୍ଚୟ ପାଠୁଆଙ୍କର ବୋଝ ଉଠାଇବାକୁ ହେବ, ତେଣୁ ନିଜକୁ ଦେଖିବା ଦରକାର। ଯଦି ବର୍ତ୍ତମାନ ଫେଲ ହୋଇ କମ୍ ପଦ ପାଇଲେ ତେବେ କଳ୍ପ କଳ୍ପାନ୍ତର ପାଇଁ ମଧ୍ୟ କମ୍ ପଦ ହୋଇଯିବ। ବାବାଙ୍କର କାମ ହେଲା ବୁଝାଇବା, ଯଦି ନ ବୁଝିଲେ ତେବେ ନିଜର ପଦ ଭ୍ରଷ୍ଟ କରିବେ। କିପରି କାହାକୁ ବୁଝାଇବା ଦରକାର ଏ କଥା ମଧ୍ୟ ବାପା ବୁଝାଉଛନ୍ତି, ଯେତେ କମ୍ ଏବଂ ଧୀରେ କଥା କହିବା ସେତେ ଭଲ। ବାବା ସେବାଧାରୀଙ୍କର ମହିମା ମଧ୍ୟ କରିଥାନ୍ତି, ବହୁତ ଭଲ ସେବା କରିଲେ ବାବାଙ୍କର ହୃଦୟରେ ରହିପାରିବେ, ସେବା ଦ୍ୱାରା ହିଁ ତ ହୃଦୟରେ ବସିପାରିବ ନା? ସେଥିପାଇଁ ଯୋଗର ଯାତ୍ରାର ଆବଶ୍ୟକତା ଅଛି, ତେବେ ଯାଇ ସତ୍ୟ ପ୍ରଧାନ ହେବ। ଯଦି ଅଧିକ ଦଣ୍ଡ ପାଇଲ ତେବେ ପଦ ମଧ୍ୟ କମ୍ ହୋଇଯିବ, ପାପ ଭସ୍ମ ନହେଲେ ବହୁ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ପଦ ମଧ୍ୟ କମ୍ ହୋଇଯିବ। ଏହାକୁ ହିଁ କ୍ଷତି କୁହାଯାଉଛି, ଏହା ମଧ୍ୟ ବ୍ୟାପାର ଅଟେ ନା? ତେଣୁ ନିଜର କ୍ଷତି କରିବା ଉଚିତ ନୁହେଁ, ଦୈବୀ ଗୁଣ ଧାରଣ କରିବାକୁ ପଡିବ ଏବଂ ସୃଷ୍ଟ ମଧ୍ୟ ହେବାକୁ ପଡିବ। ବାପା ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ କଥା ଶୁଣାଉଛନ୍ତି, ତେବେ ଯିଏ କରିବ ସିଏ ପାଇବ। ତୁମକୁ ପରିସ୍ଥାନୀ ହେବାକୁ ହେବ, ଗୁଣ ମଧ୍ୟ ସେହିପରି ଧାରଣ କରିବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଧାତାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, କାହା ସହିତ ବି ବହୁତ ନମ୍ରତା ପୂର୍ବକ ଏବଂ ଧୀରେ ଧୀରେ କଥାବାର୍ତ୍ତା କରିବାକୁ ହେବ। ତୁମର ବ୍ୟବହାର ବହୁତ ମିଠା ହେବା ଦରକାର। ବାତାବରଣ ବହୁତ ଶାନ୍ତିପୂର୍ଣ୍ଣ ହେବା ଉଚିତ। କୌଣସି ପ୍ରକାରର କୋଳାହଳ ନଥିବ, ତେବେ ଯାଇ ସେବାରେ ସଫଳତା ମିଳିବ। ନମ୍ବର ଦୁଇ, ସଚ୍ଚା ସଚ୍ଚା ପ୍ରେମିକା ହୋଇ ଏକମାତ୍ର ପ୍ରେମିକ ବାପାଙ୍କୁ ମନେ ପକାଇବାକୁ ହେବ। ଯୋଗ କରିବା ସମୟରେ କେବେ ବି ଆଖି ବନ୍ଦ କରି କାନ୍ଧ ତଳକୁ କରି ବସିବା ଉଚିତ ନୁହେଁ। ସର୍ବଦା ଦେହି ଅଭିମାନୀ ସ୍ଥିତିରେ ରହିବାକୁ ହେବ। ବରଦାନ, ସର୍ବ ସମ୍ପତ୍ତିକୁ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ବ୍ୟବହାର କରୁଥିବା ଅଖଣ୍ଡ ମହାଦାନୀ ହୁଅ। ଯେପରି ବାବାଙ୍କର ଖାଦ୍ୟ ଭଣ୍ଡାର ଅର୍ଥାତ୍ ଜ୍ଞାନର ଭଣ୍ଡାର ସଦା ଚାଲୁ ରହିଛି, ପ୍ରତିଦିନ ଦେଇ ଚାଲିଛନ୍ତି, ସେହିଭଳି ତୁମମାନଙ୍କର ମଧ୍ୟ ଅଖଣ୍ଡ ଲଙ୍ଗର ଚାଲୁ ରହିଥାଉ, ଅର୍ଥାତ୍ ଭୋଜନ ଦାନ କରିବାର କାର୍ଯ୍ୟ ଚାଲୁ ରହିଥାଉ। କାହିଁକି ନା ତୁମ ପାଖରେ ଜ୍ଞାନର ଶକ୍ତିର ଖୁସିର ଭରପୁର ଖାଦ୍ୟ ଭଣ୍ଡାର ରହିଛି। ଏଗୁଡ଼ିକୁ ସାଥିରେ ରଖିବାରେ ବା ବ୍ୟବହାର କରିବାରେ କୌଣସି ବି ବିପଦର ଆଶଙ୍କା ନାହିଁ। ଯଦି ଏହି ଖାଦ୍ୟ ଭଣ୍ଡାର ସଦା ସର୍ବଦା ଖୋଲା ରହିଥିବ, ତେବେ କୌଣସି ଚୋର ଆସିବ ନାହିଁ, ବରଂ ଏହାକୁ ବନ୍ଦ ରଖିବା ଦ୍ୱାରା ଚୋର ଆସିଯିବେ। ସେଥିପାଇଁ ପ୍ରତିଦିନ ନିଜକୁ ମିଳିଥିବା ସମ୍ପତ୍ତି ଗୁଡ଼ିକୁ ଦେଖିବା ସହିତ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି କାର୍ଯ୍ୟରେ ଲଗାଅ, ତେବେ ଅଖଣ୍ଡ ମହାଦାନୀ ହୋଇଯିବ। ସ୍ଲୋଗାନ, ଶୁଣିଥିବା ଜ୍ଞାନକୁ ସର୍ବଦା ମନନ କରୁଥାଅ, କାରଣ ମନନ ଚିନ୍ତନ କରିବା ଦ୍ୱାରା ଶକ୍ତିଶାଳୀ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।